ନମସ୍କାର। ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଓ ଆତ୍ମିକ ଜୀବନରେ ଉପକୃତ ହୁଅନ୍ତୁ, ବିଶ୍ୱାସ କରନ୍ତୁ ଓ ପାପରୁ ଉଦ୍ଧାର ପାଆନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକ୍ରମ ଶୁଣୁଥିବାରୁ ଆମେ ମଧ୍ୟ ଆପଣଙ୍କ ନିକଟରେ ବିଶେଷ ଧନ୍ୟବାଦୀ। ଏହି କାର୍ଯ୍ୟକ୍ରମ ଦ୍ୱାରା ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇପାରୁଥିବାର ଜାଣି ଆମେ ମଧ୍ୟ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଦେଉ। ଆଉ ବାସ୍ତବରେ ଯେଉଁମାନେ ପ୍ରଭୁଙ୍କର ବାକ୍ୟର ନିକଟବର୍ତ୍ତୀ ହୁଅନ୍ତି, ପ୍ରଭୁଙ୍କ ବାକ୍ୟ ଅଧ୍ୟୟନ କରନ୍ତି ଆଉ ସେହି ତାଙ୍କର ବାକ୍ୟରେ ମନୋଯୋଗ କରନ୍ତି, ସେମାନେ ବାସ୍ତବ ଭାବରେ ଆତ୍ମିକ ଜୀବନରେ ବୃଦ୍ଧି ଲାଭ କରିବା ସଙ୍ଗେ ସଙ୍ଗେ ଉପକୃତ ମଧ୍ୟ ହୁଅନ୍ତି। ତେଣୁ ଆମର ବିଶ୍ୱାସ, ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ଆହୁରି ଅଧିକରୁ ଅଧିକ ଆତ୍ମିକ ଜୀବନରେ ଉପକୃତ ହେବା ସଙ୍ଗେ ସଙ୍ଗେ ପ୍ରଭୁ ଯୀଶୁଙ୍କର ବାସ୍ତବ ପରିଚୟ ପାଇପାରିବେ। ଆସନ୍ତୁ ତାହେଲେ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପବିତ୍ର ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଆମମାନଙ୍କର ସମସ୍ତ ଦୋଷ ଦୁର୍ବଳତା ତୁମେ ଦେଖାଇ ଦିଅ। ପ୍ରଭୁ, ତୁମର ବାକ୍ୟ ଅନୁଯାୟୀ ଯେପରି ଆମମାନେ ନିଜ ନିଜର ଜୀବନକୁ ସମୀକ୍ଷା କରି ତୁମଠାରେ ନିଜକୁ ସମର୍ପଣ କରି ନିଜର ପାପ ନିମନ୍ତେ ଅନୁତାପ କରି କ୍ଷମା ମାଗି ଯେପରି ପ୍ରଭୁ ତୁମର ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ପାଇଁ ସକ୍ଷମ ହୋଇପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ପ୍ରଦାନ କର। ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ମନ ଜାଣି ପ୍ରଭୁ ତୁମେ ସେମାନଙ୍କୁ ଫଳ ଦିଅ। ପ୍ରତ୍ୟେକଙ୍କର ଅଭାବ ତୁମେ ମୋଚନ କର। ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ପ୍ରତ୍ୟେକଙ୍କ ଜୀବନ ମଧ୍ୟ ଦେଇ ପ୍ରଭୁ ତୁମେ ଗୌରବାନ୍ୱିତ ହୁଅ। ପ୍ରତ୍ୟେକଙ୍କୁ ସେହି ପରିଚାଳନାର ଆନନ୍ଦକୁ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଆମମାନଙ୍କ ଜୀବନରେ ବାସ୍ତବ ଶାନ୍ତି ଆନନ୍ଦ ପ୍ରଭୁ ତୁମେ ପ୍ରଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯିଶାୟା ପୁସ୍ତକର 29 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି 29 ପର୍ବରେ ଜିରୁସାଲମ ବିଷୟ ନେଇ ପ୍ରକାଶ କରାଯାଇଥିବା ଭାବବାଣୀକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ନିକଟ ଭବିଷ୍ୟତରୁ ଆରମ୍ଭ କରି ସେହି 1000 ବର୍ଷର ରାଜତ୍ୱ ପର୍ଯ୍ୟନ୍ତ ପହଞ୍ଚିଅଛି। ଏହି ପର୍ବରେ ନିହିତ ଭାବବାଣୀ ଜିରୁସାଲମ ମଧ୍ୟରେ ସୀମାବଦ୍ଧ ମାତ୍ର ସନହେରିବିର ଆକ୍ରମଣଠାରୁ ଆରମ୍ଭ କରି ଏକ ସମୟ ମଧ୍ୟ ଦେଇ ଗତି କରିବ, ଯେଉଁ ସମୟରେ ଜିରୁସାଲମ ବିଜାତୀୟମାନଙ୍କ ଦ୍ୱାରା ଅଧିକୃତ ହେବ। ସେହି ଶେଷ ଆକ୍ରମଣକାରୀ ଜିରୁସାଲମକୁ ବିନାଶ କରିବା ପର୍ଯ୍ୟନ୍ତ ଓ ଶେଷରେ ସେହି 1000 ବର୍ଷର ରାଜ୍ୟ ସ୍ଥାପନ ମଧ୍ୟକୁ ଗତି କରିବ, ଯେତେବେଳେ କି ସେହି ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କର ଆଗମନ ହେବ ଓ ତାହାଙ୍କର ପାଦ ସେହି ଜିତ ପର୍ବତକୁ ସ୍ପର୍ଶ କରିବ। ଏହି ପର୍ବ ସହିତ ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ ଜିରୁସାଲମ ଉପରେ କରିଥିବା ଆଲୋଚନାକୁ ତୁଳନା କଲେ, ଯାହାକି ମାଥିଉ 23 ପର୍ବର 37 ପଦରୁ ଆରମ୍ଭ କରି 24 ପର୍ବର 2 ପଦ ପର୍ଯ୍ୟନ୍ତ ଲେଖା ଅଛି ଓ ଲୁକ 13 ପର୍ବର 34 ଓ 35 ପଦରେ ଓ 21 ପର୍ବର 20ରୁ 24 ପଦ ମଧ୍ୟରେ ବର୍ଣ୍ଣିତ ହୋଇଅଛି। ଅତି ଫଳପ୍ରଦ ହେବ। ପ୍ରଥମେ ଆମେ ଜିରୁସାଲମର ଇତିହାସ ଓ ଭାବବାଣୀ ପ୍ରତି ଟିକେ ଦୃଷ୍ଟି ଦେବା। 29 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହାଏ ଅରିଏଲ, ଅରିଏଲ, ଦାଉଦର ଛାଉଣି ନଗର, ବର୍ଷକୁ ବର୍ଷ ଯୋଗ କର, ପର୍ବମାନ ପାଳି ଅନୁକ୍ରମେ ଆସୁ। ଦେଖନ୍ତୁ, ଜିରୁସାଲମ ଏକ ନଗରୀ ଯାହାକି ଅରିଏଲ ଉପନାମରେ ନାମିତ ହୋଇଅଛି। ଅରିଏଲର ଅର୍ଥ ସିଂହ ସଦୃଶ। ଦ୍ୱିତୀୟ ସାମୁଏଲ 23 ପର୍ବର 20 ପଦ ଏହିପରି ପ୍ରକାଶ କରେ, ଆଉ ପରାକ୍ରାନ୍ତ କର୍ମକାରୀ କପ୍ସେଲିୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଜିହୟାଦାର ପୁତ୍ର ଯେ ବନାୟ, ସେ ମୟାବୀୟ ଅରିଏଲର 2 ପୁତ୍ରଙ୍କୁ ବଧ କଲା। ଏମାନେ ମୟାବର 2 ଜଣ ସିଂହ ସଦୃଶ ମନୁଷ୍ୟ ଥିଲେ। ଏହି ଶବ୍ଦଟି ଆଉ ଏକ ଅର୍ଥ ମଧ୍ୟ ବହନ କରେ, ତାହା ହେଉଛି ଈଶ୍ୱରଙ୍କର ସିଂହ। ସେହିପରି ଜିହିଜିକଲ 43 ପର୍ବର 16 ପଦରେ ଏହି ଶବ୍ଦଟିକୁ ବେଦୀ ନାମରେ ଅନୁବାଦ କରାଯାଇଅଛି ଓ କେତେକ ପରିସ୍ଥିତିରେ ଏହି ନାମର ଅର୍ଥ ଈଶ୍ୱରଙ୍କର ବେଦୀ ମଧ୍ୟ ହୋଇପାରିବ। ଉଭୟ ନାମ ଜେରୁସାଲମ ନଗରୀ ନିମନ୍ତେ ଯଥାର୍ଥ ନାମ। ଏଠାରେ ଏହା ଆହୁରି ମଧ୍ୟ ଦାଉଦର ଛାଉଣୀ ନଗର ବୋଲି ପରିଚିତ ହୋଇଅଛି। ସିଂହ ସେହି ପରିବାରର ଚିହ୍ନ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଜିହୁଦା ଗୋଷ୍ଠୀର ସିଂହ ବୋଲି କୁହାଯାଇଅଛନ୍ତି। ସେହିପରି ଜେରୁସାଲମ ଏକ ସ୍ଥାନ ଥିଲା ଯେଉଁଠାରେ ଈଶ୍ୱରଙ୍କ ମନ୍ଦିର ଥିଲା ଓ ଏକ ବେଦୀ ମଧ୍ୟ ସେଠାରେ ଥିଲା। ଏହା ଜେରୁସାଲମ ବିଷୟ ନେଇ ଏକ ଚମତ୍କାର ଭବିଷ୍ୟବାଣୀ। ଏହା ଯିଶାଙ୍କ ସମୟରେ ଆରମ୍ଭ ହୋଇଥିଲା ଓ ଆଜି ପର୍ଯ୍ୟନ୍ତ କ୍ରମଶଃ ଗତି କରୁଅଛି। ଆପଣ ଯଦି ଜେରୁସାଲମର ରାସ୍ତାରେ ପାଦ ପକାଇବେ ତାହେଲେ ଏହି ଭାବବାଣୀ ସଫଳ ହେଉଥିବାର ଲକ୍ଷ୍ୟ କରିବାକୁ ପାରିବେ ଓ ଏହା ସଫଳ ହେବା ନିମନ୍ତେ ମଧ୍ୟ କ୍ରମଶଃ ଗତି କରିବ। 29 ପର୍ବର 2 ପଦରେ ଲେଖା ଅଛି, ତେବେ ଆମ୍ଭେ ଅରିଏଲ ପ୍ରତି ଦୁଃଖ ଘଟାଇବା, ତହୁଁ ଶୋକ ଓ ବିଳାପ ହେବ ଓ ତାହା ଆମ୍ଭ ପ୍ରତି ଅରିଏଲ ଦାହ ସ୍ଥାନ ତୁଲ୍ୟ ହେବ। ଏହା ହିଁ ହେଉଛି ଜେରୁସାଲମ ଉପରେ ଈଶ୍ୱରଙ୍କର ବିଚାର। 3-5 ମଧ୍ୟରେ ଲେଖା ଅଛି, ପୁଣି ଆମ୍ଭେ ଚତୁର୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣୀ ସ୍ଥାପନ କରିବା ଓ ଗଡ଼ବନ୍ଦୀ କରି ତୁମ୍ଭକୁ ବେଷ୍ଟନ କରିବା ଓ ତୁମ୍ଭ ପ୍ରତିକୂଳରେ ଅବରୋଧକ ଉପାୟ ପ୍ରସ୍ତୁତ କରିବା, ତହିଁରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ ଓ ଧୂଳିରୁ ତୁମ୍ଭର କଥା କ୍ଷୀଣ ସ୍ୱରଯୁକ୍ତ ହେବ, ଆଉ ଭୁତୁଡ଼ିଆର ନ୍ୟାୟ ତୁମ୍ଭର ରବ ଭୂମିରୁ ବାହାରିବ ଓ ଧୂଳିରୁ ତୁମ୍ଭ କଥାର ଫୁସ୍ଫୁସ୍ ଶବ୍ଦ ଉଠିବ। ମାତ୍ର ତୁମ୍ଭ ଶତ୍ରୁଗଣର ଲୋକାରଣ୍ୟ ସୂକ୍ଷ୍ମ ଧୂଳିର ନ୍ୟାୟ ହେବ ଓ ଭୟଙ୍କରମାନଙ୍କର ଲୋକାରଣ୍ୟ ଉଡ଼ିଯିବା ତୁଷ ପରି ହେବ। ଏକ ନିମିଷରେ ହଠାତ୍ ଏହା ଘଟିବ। ଏହି ଭାବବାଣୀ ନବୁଖଦ୍ ନିଶ୍ଚୟ ଜେରୁସାଲମ ନଗରକୁ ଆସି ତାହା ବିନଷ୍ଟ କରିବା ପୂର୍ବରୁ ପ୍ରଦାନ କରାଯାଇଥିଲା, ଯାହାକି ବିଜାତୀୟମାନଙ୍କର ଆରମ୍ଭ ସମୟକୁ ଦର୍ଶାଏ। ପ୍ରଭୁ କହନ୍ତି ଯେ ଜେରୁସାଲମ ବିଜାତୀୟମାନଙ୍କ ଦ୍ୱାରା ଅଧିକୃତ ହେବ ଯେପର୍ଯ୍ୟନ୍ତ ସେମାନେ ସେହି ନଗରରେ ପରିପୂର୍ଣ୍ଣ ହୋଇ ବାସ କରିନାହାନ୍ତି। ବିଜାତୀୟମାନେ ସେହି ନଗରର ରାସ୍ତାମାନଙ୍କରେ ଗମନାଗମନ କରିଅଛନ୍ତି ଓ ଆଜି ମଧ୍ୟ କରନ୍ତି। ଜେରୁସାଲମ ଅନ୍ୟାନ୍ୟ ନଗରମାନଙ୍କ ଅପେକ୍ଷା ବାରମ୍ବାର ଅଧିକ ରୂପେ ଅବରୋଧ ଓ ଅଧିକୃତ ହୋଇଅଛି, ପ୍ରାୟ 27 ଥର ଅଧିକୃତ ହୋଇଅଛି, ଯାହାକି ଇତିହାସ ସେହି ନଗର ବିରୁଦ୍ଧରେ ତହିଁର ତଥ୍ୟ ପ୍ରଦାନ କରେ। ପ୍ରାୟ ଯେତେ ଥର ଏହା ଶତ୍ରୁ ହସ୍ତରେ ପତିତ ହୋଇଅଛି ଅଧିକାଂଶ ଥର ଏହା ବିନଷ୍ଟ ହୋଇଅଛି। ତେଣୁକରି ଲୋକମାନେ ଏପରି କହିବା ଠିକ୍ ନୁହେଁ, ଜେରୁସାଲମକୁ ଯାଅ ଓ ଯେଉଁଠାରେ ଯୀଶୁ ଚାଲିଥିଲେ ସେଠାରେ ଚାଲ, କିନ୍ତୁ ପ୍ରକୃତରେ ଯୀଶୁ ଯେଉଁଠାରେ ଚାଲିଥିଲେ ଆପଣ ସେଠାରେ ଚାଲିବାକୁ ଯାଉନାହାନ୍ତି, କାରଣ ତାହାଙ୍କ ସମୟ ଅପେକ୍ଷା ବର୍ତ୍ତମାନର ଜେରୁସାଲମ ଅନେକ ଉଚ୍ଚରେ। ଉଦାହରଣ ସ୍ୱରୂପ ବର୍ତ୍ତମାନ ଭୂମିର ଯେଉଁ ସ୍ତର ରହିଅଛି ତାହା ଅପେକ୍ଷା ବେଥେସ୍ଦା ପୁଷ୍କରଣୀ ପ୍ରାୟ 50 ଫୁଟ ତଳେ ରହିଅଛି। ମାତ୍ର ପ୍ରଭୁ ଯୀଶୁ ତାହାଙ୍କ ସମୟରେ ସେହି ଅଞ୍ଚଳରେ ବିଚରଣ କରୁଥିଲେ। ଏହା ମଧ୍ୟ ଅତି ସ୍ପଷ୍ଟ ଯେ ଯେଉଁଠାରେ ଆଜି ସେହି ଓମାରର ମସଜିଦ୍ ଛିଡ଼ା ହୋଇଅଛି ସେଠାରୁ ପ୍ରାୟ 100 ଫୁଟରୁ ଅଧିକ ତଳେ ସଲୋମନଙ୍କ ମନ୍ଦିର ଥିଲା। ସହରଟି ଅନେକ ଥର ବିନଷ୍ଟ ହୋଇଅଛି ଓ ପ୍ରତ୍ୟେକ ଥର ଏହା ସେହି ଧ୍ୱଂସାବଶେଷ ଉପରେ ନିର୍ମିତ ହୋଇଅଛି। ତାହା ହିଁ ନିମିଆ କରିଥିଲେ। ସେ ସେହି ଧ୍ୱଂସାବଶେଷ ଓ ଭଗ୍ନାବଶେଷରୁ କିଛି ନେଇ ଜେରୁସାଲମର ପ୍ରାଚୀରକୁ ପୁନଃନିର୍ମାଣ କରିଥିଲେ। ଜେରୁସାଲମ ଓ ତାହାର ଚତୁଃପାର୍ଶ୍ୱ ପରି ପାହାଡ଼ିଆ ଅଞ୍ଚଳ ପୃଥିବୀର ଉପରି ଭାଗରେ ଅନ୍ୟ କୌଣସି ଅଞ୍ଚଳ ନଥିଲା। ତେଣୁକରି ଜେରୁସାଲମକୁ ଅଧିକାର କରିବା ନେଇ ଶତ୍ରୁପକ୍ଷର ଏହା ଏକ ସମସ୍ୟାର କାରଣ ଥିଲା। 29 ପର୍ବର 6-8 ମଧ୍ୟରେ ଏହିପରି ଲେଖା ଅଛି, ସେନାଧିପତି ସଦାପ୍ରଭୁ ମେଘଗର୍ଜନ ଓ ଭୂମିକମ୍ପ ଓ ମହାଶବ୍ଦ ଘୂର୍ଣ୍ଣିବାୟୁ ଓ ଝଡ଼ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ତାହାର ତତ୍ତ୍ୱ ନେବେ। ପୁଣି ସର୍ବଗୋଷ୍ଠୀୟ ଯେଉଁ ଲୋକାରଣ୍ୟ ଅରିଏଲ ବିରୁଦ୍ଧରେ ଯୁଦ୍ଧ କରନ୍ତି, ଅର୍ଥାତ୍ ଯେଉଁମାନେ ତାହାର ଓ ତାହାର ଦୃଢ଼ ଦୁର୍ଗ ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ସଂକଟାପନ୍ନ କରନ୍ତି, ସେ ସମସ୍ତେ ସ୍ୱପ୍ନତୁଲ୍ୟ ରାତ୍ରିକାଳୀନ ଦର୍ଶନ ତୁଲ୍ୟ ହେବେ। ଆଉ ଯେପରି କ୍ଷୁଦିତ ଲୋକ ସ୍ୱପ୍ନରେ ଭୋଜନ କରୁଅଛି ବୋଲି ଦେଖେ ମାତ୍ର ଜାଗ୍ରତ ହେଲେ ତାହାର ପ୍ରାଣ ଶୂନ୍ୟ ଥାଏ, ଅବା ଯେପରି ତୃଷିତ ଲୋକ ଜଳପାନ କରୁଅଛି ବୋଲି ସ୍ୱପ୍ନରେ ଦେଖେ ମାତ୍ର ଜାଗ୍ରତ ହେଲେ ଦେଖ ସେ ଦୁର୍ବଳ ଥାଏ ଓ ତାହାର ପ୍ରାଣ ତୃଷିତ ଥାଏ, ସିଓନ ପର୍ବତର ପ୍ରତିକୂଳରେ ଯୁଦ୍ଧକାରୀ ସର୍ବଗୋଷ୍ଠୀୟ ଲୋକାରଣ୍ୟ ସେପରି ହେବେ। ଜେରୁସାଲମର ଶେଷ ଅବରୋଧ ସମସ୍ତ ଅବରୋଧ ଅପେକ୍ଷା ଅଧିକ ମନ୍ଦ ହେବ, ଯାହାକି ଜିଖରୀୟ 14 ପର୍ବରେ ପ୍ରକାଶ କରାଯାଇଅଛି। ମାତ୍ର ଈଶ୍ୱର ଶେଷରେ ତହିଁର ହସ୍ତକ୍ଷେପ କରି ତାହାଙ୍କର ଲୋକମାନଙ୍କୁ ଧ୍ୱଂସ ମୁଖରୁ ରକ୍ଷା କରିବେ। ଈଶ୍ୱରଙ୍କ ଶତ୍ରୁମାନଙ୍କର ସେମାନଙ୍କର ନିଜ ରାଜ୍ୟରେ ଏହାକୁ ସାମିଲ କରିବାର ସମସ୍ତ ସ୍ୱପ୍ନ ବିଫଳ ହେବ ଓ ଈଶ୍ୱର ସେମାନଙ୍କୁ ପତିତ କରାଇବେ। ସେ ତାହାଙ୍କର ନିଜ ରାଜ୍ୟ ପ୍ରତିଷ୍ଠା କରିବେ, ସେ ଯେପରି କହିଥିଲେ ସେହିପରି କରିବେ। ସେ ତାହାଙ୍କର ଲୋକମାନଙ୍କୁ ବିନଷ୍ଟ ହେବାକୁ ଦେବେ ନାହିଁ। ଆସନ୍ତୁ ଏହାପରେ ଜେରୁସାଲମର ଅର୍ଥ ଓ ସମ୍ବାଦକୁ ଲକ୍ଷ୍ୟ କରିବା ନିମନ୍ତେ ଯିବା। 29:9-10 ପଦରେ ଲେଖା ଅଛି, ତୁମ୍ଭେମାନେ ସ୍ଥଗିତ ଓ ଚମତ୍କୃତ ହୁଅ, ଆମୋଦ କରି ଅନ୍ଧ ହୁଅ। ସେମାନେ ମତ୍ତ ଅଛନ୍ତି, ମାତ୍ର ଦ୍ରାକ୍ଷାରସରେ ନୁହେଁ। ସେମାନେ ଟଳଟଳ ହୁଅନ୍ତି, ମାତ୍ର ସୁରାପାନରେ ନୁହେଁ। କାରଣ ସଦାପ୍ରଭୁ ତୁମମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଅଛନ୍ତି ଓ ତୁମମାନଙ୍କର ଭବିଷ୍ୟତ ବକ୍ତାଗଣ ରୂପ ଚକ୍ଷୁ ମୁଦ୍ରିତ କରିଅଛନ୍ତି ଓ ଦର୍ଶକଗଣ ସ୍ୱରୂପ ତୁମମାନଙ୍କର ମସ୍ତକ ସେ ଆଚ୍ଛାଦିତ କରିଅଛନ୍ତି। ଏଠାରେ ପ୍ରଶ୍ନ ଉଠେ, ପ୍ରକୃତରେ ଈଶ୍ୱର କ'ଣ ସେମାନଙ୍କୁ ନିଦ୍ରିତ କରାଇଲେ? ସେ କିପରି ତାହା କଲେ? ସେ ଇସ୍ରାଏଲକୁ ଆଲୋକ ପ୍ରଦାନ କରିଆସୁଥିଲେ ଓ ସେ ଯେତେବେଳେ ସେମାନଙ୍କୁ ଆଲୋକ ଦେଲେ, ସେମାନେ ତାହାକୁ ଅଗ୍ରାହ୍ୟ କରିବାକୁ ଲାଗିଲେ। ସେମାନଙ୍କୁ ଯେଉଁ ସତ୍ୟ ପ୍ରଦାନ କଲେ ତାହା ସେମାନେ ଗ୍ରହଣ କଲେ ନାହିଁ। ସେମାନେ ଏହାକୁ ଦେଖିପାରିଲେ ନାହିଁ, ଯାହାକି ସେମାନଙ୍କର ଅନ୍ଧତାକୁ ପ୍ରକାଶ କରେ। ସେହି ପ୍ରକାର ଈଶ୍ୱର ଲୋକମାନଙ୍କୁ ନିଦ୍ରିତ କରାନ୍ତି ଓ ସେମାନେ ଯେ ଅନ୍ଧ ତାହା ପ୍ରକାଶ କରନ୍ତି। ଏପରିକି ମାଓବାଦୀମାନେ ଓ ରାଜପୁତ୍ରମାନେ ଈଶ୍ୱରଙ୍କଠାରୁ ଏହି ଉଦ୍ଧାର ପାଇବା ନିମନ୍ତେ ଚାହିଁଲେ ନାହିଁ। ଈଶ୍ୱରଙ୍କ ଶତ୍ରୁମାନଙ୍କ ପରି ଭବିଷ୍ୟତ ନିମନ୍ତେ ଅନ୍ଧ ହୋଇ ରହିଥିଲେ। ସେମାନେ ସୁରାପାନରେ ମତ୍ତ ହେବା ଲୋକତୁଲ୍ୟ ନିଜ ନିଜର ଅହଙ୍କାରରେ ଉନ୍ମତ ହୋଇଥିଲେ। 11:12 ଲେଖା ଅଛି, ପୁଣି ଯାବତୀୟ ଦର୍ଶନ ତୁମମାନଙ୍କର ପ୍ରତି ମୁଦ୍ରାଙ୍କ ବଦ୍ଧ ପୁସ୍ତକର ବାକ୍ୟତୁଲ୍ୟ ହୋଇଅଛି। କେହି ଶିକ୍ଷିତ ଲୋକକୁ ତାହା ଦେଇ ଅନୁଗ୍ରହ କରି ଏହା ପାଠ କର କହିଲେ, ସେ କହେ, ଏହା ମୁଦ୍ରାଙ୍କ ବଦ୍ଧ, ଏଣୁ ମୁଁ ପାଠ କରି ନପାରେ। ଆଉ ସେହି ପୁସ୍ତକ ଅଶିକ୍ଷିତ ଲୋକକୁ ଦେଇ ଅନୁଗ୍ରହ କରି ଏହା ପାଠ କର କହିଲେ, ସେ କହେ, ମୁଁ ଶିକ୍ଷିତ ଲୋକ ନୁହେଁ। ଈଶ୍ୱରଙ୍କର ଲୋକମାନଙ୍କ ସହିତ ଅନ୍ୟ ଲୋକମାନଙ୍କର ସ୍ୱଭାବ ଈଶ୍ୱରଙ୍କର ଶେଷ ଉଦ୍ଧାରର କାର୍ଯ୍ୟ ପୂର୍ବରୁ ଏହିପରି ହେବ ଯେ ସେମାନେ ସେହି ଭାବବାଣୀକୁ ବୁଝିବା ନିମନ୍ତେ ବା ଅଧ୍ୟୟନ କରିବା ନିମନ୍ତେ ଚାହିଁବେ ନାହିଁ। ଏହା ସେମାନଙ୍କ ପ୍ରତି ଏକ ମୁଦ୍ରାଙ୍କବଦ୍ଧ ବିଷୟବସ୍ତୁରେ ପରିଣତ ହେବ, ଯାହା ବିଷୟରେ ସେମାନେ କିଛି ଜାଣିବେ ନାହିଁ କି ଜାଣିବାକୁ ଚେଷ୍ଟା ମଧ୍ୟ କରିବେ ନାହିଁ। ସେମାନେ ତହିଁ ପ୍ରତି ବିମୁଖ ହେବେ। ଏହା ହିଁ ହେଉଛି ବର୍ତ୍ତମାନର ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଥିବା ଅନେକ ନେତାମାନଙ୍କର ଓ ପ୍ରଚାରକମାନଙ୍କର ବା ଶିକ୍ଷକମାନଙ୍କର ମନୋଭାବ। ସେମାନେ କହନ୍ତି, ଆପଣମାନେ ଜାଣନ୍ତି ପ୍ରକାଶିତ ବାକ୍ୟ ପୁସ୍ତକଟି ଏକ ମୁଦ୍ରାଙ୍କବଦ୍ଧ ପୁସ୍ତକ, କୌଣସି ଲୋକ ଏହାକୁ ବୁଝିପାରିବ ନାହିଁ। ଆଉ ଯେଉଁମାନେ ଏହିପରି କହନ୍ତି ସେମାନେ ଯିଶାଙ୍କ ସମୟର ସେହି ଲୋକମାନଙ୍କ ପରି, ଯେଉଁମାନେ ଭାବବାଣୀ ସମ୍ପର୍କରେ ଏହିପରି ମତ ବ୍ୟକ୍ତ କରନ୍ତି। କିମ୍ବା ବର୍ତ୍ତମାନର ଲୋକମାନେ ଏହିପରି କହିପାରନ୍ତି ଯେ ସେମାନେ ଅତି ବ୍ୟସ୍ତତା ମଧ୍ୟରେ ଜୀବନଯାପନ କରୁଅଛନ୍ତି, ତେଣୁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ନିମନ୍ତେ ସେମାନଙ୍କ ପାଖରେ ସମୟ ନାହିଁ, କିମ୍ବା ସେହି ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ସେମାନଙ୍କର କୌଣସି ଜ୍ଞାନ ନାହିଁ। ଏହି ସମସ୍ତ ବାହାନା ଯାହାକି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟରେ ପରିଲକ୍ଷିତ ହୋଇଥାଏ, ସେମାନଙ୍କର ଈଶ୍ୱରଙ୍କ ବାକ୍ୟ ବିଷୟରେ ଜାଣିବାର ଅଜ୍ଞତା ନେଇ। କିନ୍ତୁ ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟରେ ଏପରି କୌଣସି ବିଷୟ ଗୁପ୍ତ ହୋଇ ରହିନାହିଁ ଯାହାକି ମନୁଷ୍ୟ ବୁଝି ନପାରେ ବା ସେ ମନୁଷ୍ୟ ନିକଟରେ ତାହା ପ୍ରକାଶ କରିନାହାନ୍ତି। ସେ ସମସ୍ତ ବିଷୟ ଭାବବାଣୀ ଆକାରରେ ପ୍ରକାଶ କରିଅଛନ୍ତି, କିନ୍ତୁ ସମସ୍ୟାଟି ହେଉଛି ଯେ ଆମେ ସେହିସବୁକୁ ବୁଝିବା ନିମନ୍ତେ ଚେଷ୍ଟା କରୁନା, କିମ୍ବା ଈଶ୍ୱରଙ୍କ ବାକ୍ୟକୁ ଭଲ ଭାବେ ଅଧ୍ୟୟନ କରୁନା। ପ୍ରକାଶିତ ବାକ୍ୟ ପ୍ରଥମ ପର୍ବର 3 ଲେଖା ଅଛି, ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଗ୍ରହଣ କରନ୍ତି ପୁଣି ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ। 29:13 ଲେଖା ଅଛି, ଆହୁରି ପ୍ରଭୁ କହିଲେ, ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ। ଆପଣ ଯଦି ଯିଶାଙ୍କ ସମୟରେ ବାସ କରିଥାନ୍ତେ ତାହେଲେ ଆପଣ ଆଶ୍ଚର୍ଯ୍ୟ ହୋଇଥାନ୍ତି ଯେ ପ୍ରକୃତରେ ଯିଶା ଏପରି କହିବା ଦ୍ୱାରା କ'ଣ କହିବାକୁ ଚାହାନ୍ତି କାରଣ ଲୋକମାନେ ମନ୍ଦିର ମଧ୍ୟକୁ ଯେପରି ଯିବା କଥା ଯାଉଥିଲେ ଓ ବ୍ୟବସ୍ଥା ଅନୁଯାୟୀ ବଳିଦାନ ପ୍ରଭୃତି ଉତ୍ସର୍ଗ କରୁଥିଲେ, ମାତ୍ର ଈଶ୍ୱର କାହିଁକି ଏହି ଲୋକମାନଙ୍କର ଦୋଷ ଧରୁଥିଲେ? ଏହାର କାରଣ ହେଉଛି ଯେ ସେମାନେ ମନ୍ଦିର ବା ଗୀର୍ଜାଗୃହକୁ ଆସୁଥିଲେ ସତ, ମାତ୍ର ସେମାନେ ମୁଖରେ କେବଳ ଈଶ୍ୱରଙ୍କର ପ୍ରଶଂସା କରୁଥିଲେ ଓ ବାହିକ ଭାବେ ସମସ୍ତ ପ୍ରକାର ଆନୁଷ୍ଠାନିକ ବିଧିବିଧାନ ପାଳନ କରୁଥିଲେ, କିନ୍ତୁ ତାହା ଆନ୍ତରିକତାର ସହିତ ହେଉନଥିଲା। ସେମାନେ ତହିଁର ବାସ୍ତବ ମର୍ମକୁ ବୁଝୁନଥିଲେ। ସେମାନେ ଯାହା ମୁଖରେ କହୁଥିଲେ ତହିଁରେ ବିଶ୍ୱାସ କରୁନଥିଲେ। ସେମାନେ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କଲେ ନାହିଁ। ଈଶ୍ୱର କହନ୍ତି ଯେ ସେମାନଙ୍କର ହୃଦୟ ଈଶ୍ୱରଙ୍କଠାରୁ ଦୂରରେ ଥିଲା। ସେହି କାରଣରୁ ସେ ସେମାନଙ୍କର ବିଚାର କଲେ ଓ ସେହି କାରଣରୁ ସେ ଆଜି ଆମମାନଙ୍କର ମଧ୍ୟ ବିଚାର କରିବାକୁ ଯାଉଅଛନ୍ତି। ପ୍ରିୟ ବନ୍ଧୁ, ଆଜି ଅନେକ ନିଜର ଧର୍ମକୁ ବା ବାହ୍ୟିକ ଆନୁଷ୍ଠାନିକ ବିଧିବିଧାନକୁ ଜାବୁଡ଼ି ଧରନ୍ତି, ମାତ୍ର ସେମାନେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି। କିନ୍ତୁ ଈଶ୍ୱର ଆମମାନଙ୍କର ହୃଦୟକୁ ଚାହାନ୍ତି, ଯେଉଁ ହୃଦୟରେ କି ପ୍ରଭୁ ଯୀଶୁ ସ୍ଥାନ ପାଇଥାନ୍ତି, କାରଣ ସେ ହିଁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ପ୍ରିୟ ବନ୍ଧୁ, ଆପଣ ବାହ୍ୟିକ ଧର୍ମକର୍ମକୁ ନେଇ ସେହି ଧାର୍ମିକତା, ପବିତ୍ରତା ଓ ମୁକ୍ତିର ଅଧିକାରୀ ହୋଇପାରିବେ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କୁ ଧରି ରଖିବା ଦ୍ୱାରା ତାହା ପ୍ରାପ୍ତ ହୋଇପାରିବେ। ତେଣୁ ଖ୍ରୀଷ୍ଟ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଖ୍ରୀଷ୍ଟଙ୍କୁ ଜାଣିବା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। 29 ପର୍ବର 15 ପଦରେ ଏପରି ଲେଖା ଅଛି, ଯେଉଁମାନେ ସଦାପ୍ରଭୁଙ୍କଠାରୁ ଆପଣା ଆପଣା ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି ସେମାନେ ସନ୍ତାପର ପାତ୍ର, ଆଉ ସେମାନେ ଅନ୍ଧକାରରେ ଆପଣା ଆପଣା କର୍ମ କରି କହନ୍ତି, ଆମମାନଙ୍କୁ କିଏ ଦେଖୁଅଛି ଓ ଆମମାନଙ୍କୁ କିଏ ଚିହ୍ନୁଅଛି? ଏହା ହିଁ ହେଉଛି ଈଶ୍ୱରବିହୀନ ଜୀବନର ଚିନ୍ତାଧାରା। ବିଷୟଗୁଡ଼ିକ ଈଶ୍ୱରଙ୍କୁ ଲୋକମାନଙ୍କ ନିମନ୍ତେ ଅତି ଭୟଙ୍କର, ଯାହାକି ସେ ଏଠାରେ ଆଉ ଏକ ଦୁର୍ଗତିରେ ସାମିଲ କରିଦିଅନ୍ତି ବା ସନ୍ତାପରେ ସାମିଲ କରିଦିଅନ୍ତି। ଏହି ପର୍ବଟି ଦୁଇଟି ଦୁର୍ନୀତିର ବା ସନ୍ତାପର ବିଷୟକୁ ଧରି ରଖେ। ପ୍ରଥମତଃ ଲୋକମାନେ ଏପରି କାର୍ଯ୍ୟ କରନ୍ତି ସତେ ଯେପରି ଈଶ୍ୱର ଏହା ଦେଖନ୍ତି ନାହିଁ କି ଜାଣନ୍ତି ନାହିଁ, ଓ ଦ୍ୱିତୀୟତଃ ସେମାନେ ଏପରି ଅଭିନୟ କରନ୍ତି ସତେ ଯେପରି ସେମାନେ ସେଥିରୁ ଛାଡ଼ ପାଇଯାଇଛନ୍ତି। ଆସନ୍ତୁ ଏହାପରେ ଜେରୁସାଲମର ଗୌରବ ଓ ମହିମା ପ୍ରତି ଟିକେ ଦୃଷ୍ଟି ଦେବା। 29 ପର୍ବର 17 ପଦରେ ଲେଖା ଅଛି, ଅତି ଅଳ୍ପ କାଳ ଉତ୍ତାରେ ଲିବାନୁନ୍ କି ଫଳବାନ କ୍ଷେତ୍ରରେ ପରିଣତ ହେବ ନାହିଁ, ଓ ଫଳବାନ କ୍ଷେତ୍ର କି ଅରଣ୍ୟ ବୋଲି ଗଣ୍ୟ ନୁହେଁ। ବର୍ତ୍ତମାନ ଆମେ ଭବିଷ୍ୟତ ମଧ୍ୟକୁ ଲକ୍ଷ୍ୟ କରୁଅଛୁ। ସମୟ ଆସୁଅଛି ଯେତେବେଳେ କି ଜେରୁସାଲମରେ ଗୌରବ ଓ ମହିମା ପରିଲକ୍ଷିତ ହେବ। ଈଶ୍ୱର ସେହି ନଗରକୁ ପରିତ୍ୟାଗ କରିନାହାନ୍ତି। ଈଶ୍ୱର ସେମାନଙ୍କର ବିଚାର କରିଥିଲେ ଓ ସେ ପୁନର୍ବାର ସେମାନଙ୍କର ବିଚାର କରିବେ, ମାତ୍ର ପୁଣି ଥରେ ଜେରୁସାଲମ ପୁନର୍ନିର୍ମିତ ହେବ ଓ ଏହାପରେ ଏହା ଈଶ୍ୱରଙ୍କର ନଗରୀ ହେବ। ଈଶ୍ୱର ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ସମସ୍ତ ବିଷୟ ସାଧନ କରିବେ। ସେ ତାହାଙ୍କର ମନୋନୀତ ଜାତି ଇସ୍ରାଏଲକୁ ଉଦ୍ଧାର କରିବେ। 29 ପର୍ବର 18 ପଦରେ ଲେଖା ଅଛି, ପୁଣି ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ, ପୁଣି ତିମିର ଓ ଅନ୍ଧକାର ମଧ୍ୟରୁ ଅନ୍ଧର ଚକ୍ଷୁ ଦେଖିବ। ବଧିରମାନେ ଶୁଣିବାକୁ ଯାଉଅଛନ୍ତି ଓ ଅନ୍ଧମାନେ ଦେଖିବାକୁ ଯାଉଅଛନ୍ତି। କେବଳ ସେତିକି ନୁହେଁ, 29 ପର୍ବର 19 ପଦରେ ଲେଖା ଅଛି, ମଧ୍ୟ ନମ୍ର ଲୋକମାନେ ସଦାପ୍ରଭୁଙ୍କଠାରେ ଆପଣା ଆପଣା ଆନନ୍ଦ ବଢ଼ାଇବେ, ଓ ମନୁଷ୍ୟମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଉଲ୍ଲାସ କରିବେ। ଏହି ସମସ୍ତ ବିଷୟ ସେହି 1000 ବର୍ଷର ରାଜ୍ୟତ ସମୟରେ ସାଧିତ ହେବ। ଏହା ବାସ୍ତବ ଆନନ୍ଦ ଓ ଉଲ୍ଲାସର ସମୟ ହେବ। ନମ୍ର ଲୋକମାନେ ଆନନ୍ଦ କରିବେ ଓ ଦରିଦ୍ରମାନେ ଉଲ୍ଲାସ କରିବେ। ସେମାନେ ଆଉ ଦୁଃଖ କିମ୍ବା ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ବର୍ତ୍ତମାନ ଆପଣ ଦରିଦ୍ରମାନଙ୍କୁ ଯେଉଁ ପ୍ରକାର ଦେଖୁଅଛନ୍ତି ବା ନମ୍ର ଲୋକମାନେ ଯେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେମାନେ ଆଉ ସେ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ସେମାନେ ବାସ୍ତବ ଭାବରେ ସମ୍ମାନର ଅଧିକାରୀ ହେବେ। ଆନନ୍ଦ ଓ ଉଲ୍ଲାସର ଅଧିକାରୀ ହେବେ। ଏହାପରେ 29 ପର୍ବର 22-24 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏହେତୁ ଅବ୍ରାହମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କହନ୍ତି, ଯାକୁବ ଏବେ ଲଜ୍ଜିତ ହେବ ନାହିଁ, କେବଳ ତାହାର ମୁଖ ମଳିନ ନୁହିବ, ମାତ୍ର ଯେତେବେଳେ ସେ ଆମ୍ଭର ହସ୍ତକୃତ କର୍ମସ୍ୱରୂପ ତାହାର ସନ୍ତାନଗଣକୁ ଆପଣା ମଧ୍ୟରେ ଦେଖିବ, ସେତେବେଳେ ସେମାନେ ଆମ୍ଭ ନାମକୁ ପବିତ୍ର କରି ମାନିବେ। ହଁ, ସେମାନେ ଯାକୁବର ଧର୍ମସ୍ୱରୂପଙ୍କୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ଭ୍ରମ କରିବେ। ଯେଉଁମାନେ ଭ୍ରାନ୍ତମନା ସେମାନେ ମଧ୍ୟ ବୁଦ୍ଧି ପ୍ରାପ୍ତ ହେବେ ଓ ବଚସାକାରୀମାନେ ତତ୍ତ୍ୱ କଥା ଶିଖିବେ। ସେମାନେ ଈଶ୍ୱରଙ୍କ ନାମ ସହିତ କ'ଣ କରିବାକୁ ଯାଉଅଛନ୍ତି? ସେମାନେ ଏହାକୁ ପବିତ୍ର ବୋଲି ମାନିବାକୁ ଯାଉଅଛନ୍ତି। ସେମାନେ ଏହାକୁ ଏକ ସ୍ୱତନ୍ତ୍ର ଭାବେ ଓ ପୃଥକୀକୃତ ଭାବେ ଗୌରବ ଦେବାକୁ ଯାଉଅଛନ୍ତି। ଆଜି ଈଶ୍ୱରଙ୍କ ଲୋକମାନେ ସେମାନଙ୍କ ଜୀବନ ଦ୍ୱାରା ଈଶ୍ୱରଙ୍କ ନାମର ପବିତ୍ରତାକୁ ରକ୍ଷା କରିବା ଉଚିତ। ଏହା ଏକ ପବିତ୍ର ନାମ, ମାତ୍ର ଆମେ କ'ଣ ସେହିପରି ଭାବରେ ମାନ୍ୟ କରୁଛୁ କି? ଆମମାନେ ଈଶ୍ୱରଙ୍କ ନାମକୁ କ'ଣ ଠିକ୍ ଭାବରେ ଯଥାର୍ଥ ଭାବରେ ଉଚ୍ଚାରଣ କରୁଅଛୁ କି? ନା ଆମେ ଈଶ୍ୱରଙ୍କ ନାମକୁ ବ୍ୟର୍ଥ କରୁଅଛୁ, ଈଶ୍ୱରଙ୍କ ନାମର ଅବମାନନା କରୁଅଛୁ, ଈଶ୍ୱରଙ୍କର ନାମ ନେଇ ଈଶ୍ୱରଙ୍କର ଅଗୌରବ କରୁଅଛୁ, ଈଶ୍ୱରଙ୍କର ନାମ ନେଇ ମନ୍ଦ କଥା କହୁଅଛୁ, ମନ୍ଦ ବିଷୟ ସାଧନ କରୁଅଛୁ, ମନ୍ଦ କାର୍ଯ୍ୟ କରିବା ପାଇଁ ଯାଉଅଛୁ। ପ୍ରିୟ ବନ୍ଧୁ, ଈଶ୍ୱର ହେଉଛନ୍ତି ପବିତ୍ର ଓ ସେ ଚାହାନ୍ତି ଆମେ ଯେପରି ପବିତ୍ର ହେଉ ଓ ପବିତ୍ରତାର ସୌନ୍ଦର୍ଯ୍ୟରେ ତାହାଙ୍କର ଭଜନା କରୁ। ଈଶ୍ୱର ଚାହାନ୍ତି ଆମେ ଯେପରି ତାହାଙ୍କ ନିମନ୍ତେ ଏକ ପୃଥକୀକୃତ ଜୀବନଯାପନ କରୁ ଓ ତାହାଙ୍କର ପବିତ୍ରତା ରକ୍ଷା କରୁ, କାରଣ ଦିନ ଆସୁଅଛି ସେ ତାହାଙ୍କର ଲୋକମାନଙ୍କୁ ସଂଗ୍ରହ କରିବେ ଓ ସେମାନଙ୍କ ସହିତ ସହଭାଗିତା ସ୍ଥାପନ କରିବେ। ସେ କେବଳ ଇସ୍ରାଏଲ ଜାତିକୁ ନୁହେଁ, ସେ ଆଜି ମଧ୍ୟ ତାହାଙ୍କର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସେହିପରି ସତର୍କ ଜୀବନଯାପନ କରିବା ନିମନ୍ତେ ସାହାଯ୍ୟ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।